ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ମହେନ୍ଦ୍ର ବେଳାରେ ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି। ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଆସନ୍ତା ଆର୍ଥିକ ବର୍ଷ ପାଇଁ ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ। ଗୃହରେ ଉପସ୍ଥାପିତ ହେଲା 2025 ପାଇଁ ଶ୍ୱେତପତ୍ର। ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି କହିଲେ ପୁଲିସ୍ ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା। ଏବଂ ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ଦଣ୍ଡଯାତ୍ରା। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ମହେନ୍ଦ୍ର ବେଳା 12:35 ସ୍ୱତନ୍ତ୍ର ପ୍ରତିନିଧି ଦଳ ଶ୍ରୀମନ୍ଦିରରେ ପ୍ରବେଶ କରି ଗଣତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ତତ୍ତ୍ୱାବଧାରକ ଏବଂ ପରିଚାଳନା ଦଳ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଜି ପ୍ରଥମେ ଚଳନ୍ତି ଭଣ୍ଡାର ଘରେ ଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି କରାଯାଉଛି। ପରେ ବାହାର ଭଣ୍ଡାର ଓ ଭିତର ଭଣ୍ଡାରର ଅଳଙ୍କାରର ଗଣତି ମଣତି କରାଯିବ। ସ୍ୱର୍ଣ୍ଣ ଅଳଙ୍କାରକୁ ହଳଦିଆ, ରୌପ୍ୟ ଅଳଙ୍କାରକୁ ଧଳା ଏବଂ ଅନ୍ୟ ଅଳଙ୍କାରଗୁଡ଼ିକୁ ନାଲି ରଙ୍ଗର କନାରେ ସିନ୍ଦୁକରେ ରଖାଯିବ। ଅଳଙ୍କାରଗୁଡ଼ିକୁ ସ୍ୱତନ୍ତ୍ର ଭାବେ ରଖାଯିବା ସହିତ ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ କରାଯାଉଛି। ଶନିବାର, ରବିବାର ଓ ବିଶେଷ ନୀତିକାନ୍ତି ଦିନରେ ଗଣତି ମଣତି ହେବ ନାହିଁ। ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବଣିଆ, ସରକାରୀ ବଣିଆ, ଅଳଙ୍କାର ଚିହ୍ନଟକାରୀ ଏବଂ ଆର୍ବିଆଇ ଅଧିକାରୀଙ୍କ ଉପସ୍ଥିତିରେ 1978 ହୋଇଥିବା ଗଣତି ମଣତି ରିପୋର୍ଟ ସହ ବର୍ତ୍ତମାନର ଗଣତି ମଣତି ମେଳକ କରାଯାଇ ଅଳଙ୍କାରଗୁଡ଼ିକୁ ଟ୍ୟାଗିଂ କରାଯିବ। ସୁରକ୍ଷିତ ଗଣତି ମଣତି ଲାଗି ଶ୍ରୀମନ୍ଦିର ଭିତରେ ଓ ବାହାରେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମେତ 10 ସେକ୍ସନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। 22 ପାହାଚ ଓ ସିଂହଦ୍ୱାର ନିକଟରେ ଷ୍ଟ୍ରାଇକିଂ ଫୋର୍ସ ସମେତ ଆଣ୍ଟି ସାବୋଟେଜ୍ ଟିମ୍ ନିୟୋଜିତ ଅଛନ୍ତି। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମଧ୍ୟ କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏସ୍ସିବି ଅଧୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସଦସ୍ୟମାନେ ଗୃହରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା। ବାଚସ୍ପତି ସୁରମା ପାଢ଼ୀ, ଏହା ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଶାସକ ଦଳର ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖିବାକୁ ଅନୁମତି ଦେଇଥିଲେ। ମନ୍ତ୍ରୀଙ୍କ ଉତ୍ତର ସମୟରେ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସିବା ସହିତ ପ୍ରତିବାଦ ଜାରି ରଖିଥିଲେ। ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ 10:33ରୁ 11:30 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। 11:30ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସଦସ୍ୟ ଟଙ୍କଧର ତ୍ରିପାଠୀ, ସୀମାରାଣୀ ନାୟକ, ଲକ୍ଷ୍ମଣ ବାଗ, ବାବୁ ସିଂ, ପଦ୍ମଲୋଚନ ପଣ୍ଡା ପ୍ରମୁଖ ବିରୋଧୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ପ୍ରଶ୍ନ ଉଠାଇବା ସହିତ ଗୃହରେ ଶୃଙ୍ଖଳା ରକ୍ଷା କରିବା ଏବଂ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2026-27 ଆର୍ଥିକ ବର୍ଷ ନିମନ୍ତେ ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ କରିଥିଲେ। ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବର୍ତ୍ତମାନ ବିରୋଧୀ ସଦସ୍ୟଙ୍କ ଅନୁପସ୍ଥିତି ମଧ୍ୟରେ ଖର୍ଚ୍ଚ ଦାବି ଉପରେ ଆଲୋଚନା ଜାରି ରହିଛି। ବିଧାନସଭାରେ ଆଜି ଗୃହ ବିଭାଗ ପକ୍ଷରୁ 2025 ପାଇଁ ଶ୍ୱେତପତ୍ର ପ୍ରକାଶ ପାଇଛି। 2025 ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପ୍ରାୟ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଦର୍ଶାଯାଇଛି। ଶ୍ୱେତପତ୍ରର ତଥ୍ୟ ଅନୁସାରେ ଗତବର୍ଷ ନୂଆପଡ଼ା ଉପନିର୍ବାଚନ, ପୁରୀ ରଥଯାତ୍ରା ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ସେହି ସମୟ ମଧ୍ୟରେ 106 ହିନ୍ଦୁ ମୁସଲିମ୍ ଓ 16 ହିନ୍ଦୁ ଖ୍ରୀଷ୍ଟିଆନ୍ ବିବାଦ ଘଟଣା ଘଟିଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ବେଆଇନ ଭାବେ ଥିବା ପ୍ରବାସୀମାନଙ୍କୁ ଚିହ୍ନଟ, ଅଟକ ଓ ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟବାହିନୀ ଗଠନ କରାଯାଇଛି। ଏହି ପ୍ରକ୍ରିୟାରେ 2,269 ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରାଯାଇଥିଲା। ତନ୍ମଧ୍ୟରୁ 75 ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ 73 ଜଣଙ୍କୁ ଦେଶାନ୍ତର କରାଯାଇଛି। ଅନ୍ୟ 2 ଜଣଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି। ଶ୍ୱେତପତ୍ରର ତଥ୍ୟ ଅନୁଯାୟୀ ଓଡ଼ିଶାରେ 3,738 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷ ମୋଟ 2,29,881 ଅପରାଧ ପଞ୍ଜୀକରଣ ହୋଇଥିଲା। ଭୁବନେଶ୍ୱର ଅନ୍ଧାରୁଆଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ବାୟୋଟେକ୍ ପାର୍କ ସ୍ଥାପିତ କରାଯାଇଛି। ପ୍ରସ୍ତାବିତ ସରକାରୀ ଅଧିକୃତ ବାୟୋଟେକ୍ ପାର୍କ ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ସଦସ୍ୟ ଅମର କୁମାର ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସି ଅଧୀନରେ ବାୟୋଟେକ୍ ପାର୍କ ସ୍ଥାପନ ପାଇଁ ବ୍ୟବସ୍ଥା ରହିଛି। ଏଥିରେ ବୈଜ୍ଞାନିକ, ଗବେଷକ ଏବଂ ବୈଷୟିକ ଶିକ୍ଷାପ୍ରାପ୍ତ ଯୁବପିଢ଼ିଙ୍କୁ ସୁଯୋଗ ଦେବା ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ପ୍ରଦାନ ଲାଗି ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ବୋଲି ନକ୍ସଲ ବିରୋଧୀ ଅପରେସନ୍ ଦାୟିତ୍ୱରେ ଥିବା ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ଫୁଲବାଣୀ ରିଜର୍ଭ ପୁଲିସ୍ ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାଓବାଦୀ ନେତା ଶୁକ୍ରୁ ଓ ଅନ୍ୟ ଚାରିଜଣ ସହଯୋଗୀ ଆତ୍ମସମର୍ପଣ କରିବା ପରେ ଆଜି ସେମାନଙ୍କୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ପୁଲିସ୍ ଏଡିଜି ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,
ଆମର ଯୋଉ ଏଇ ନକ୍ସଲ ଲଢେଇ ଓଡ଼ିଶାରେ ବିଗତ 3 ଦଶନ୍ଧି ଧରି ପ୍ରାୟ ଆମେ ଲଢି ଆସୁଛୁ। ଏଥିରେ ଓଡ଼ିଶା ପୁଲିସ ତରଫରୁ ଏସ୍ଓଜି, ଇଭିଏଫ୍, ସିଆର୍ପିଏଫ୍, ବିଏସ୍ଏଫ୍ ସମସ୍ତଙ୍କ ମିଳିତ ଅଭିଯାନରେ ଏବଂ ଅନ୍ୟାନ୍ୟ ଇଣ୍ଟେଲିଜେନ୍ସ ସଂସ୍ଥାର ଆକ୍ଟିଭ୍ କୋପରେସନ୍ରେ ଆଜି ଆମର ନକ୍ସଲ ଲଢେଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଓଡ଼ିଶାରେ ଟୋଟାଲ 239 ଜଣ ଆମର ପୁଲିସ କର୍ମୀ ପ୍ରାଣବଳି ଦେଇଛନ୍ତି।
ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ସରକାରଙ୍କ ଆତ୍ମସମର୍ପଣ ପ୍ରୋହାହନ ନୀତି ଅନୁସାରେ ସୁବିଧା ଯୋଗାଇ ଦିଆଯିବ ବୋଲି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ କହିଛନ୍ତି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ପୁଲିସ୍ ଆଇଜି ନୀତିଶେଖର, ଡିଆଇଜି ଅଖିଳେଶ୍ୱର ସିଂ, ଡିଆଇଜି ସିଆର୍ପିଏଫ୍ ଦିଲୀପ ସିଂ, କନ୍ଧମାଳ ଏସ୍ପି ହରିଶ ବିସି ପ୍ରମୁଖ ଉପସ୍ଥିତ ଥିଲେ। ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ଚୈତ୍ର ମାସରେ ଶିବ ଏବଂ ଶାକ୍ତ ଉପାସନାର ନିଆରା ପରମ୍ପରା ଦଣ୍ଡଯାତ୍ରା ପର୍ବ ଭିନ୍ନ ଭିନ୍ନ ଶୈଳୀରେ ପାଳନ କରାଯାଇଥାଏ। ଗଞ୍ଜାମ ଜିଲ୍ଲାର ପ୍ରାୟ 370 ଗ୍ରାମରେ ଦଣ୍ଡଯାତ୍ରା ପାଳନ ହୋଇଥାଏ। 13 ଭୋକ୍ତା, 16 ଦଣ୍ଡ, 13 ଦିନର ପର୍ବ ଚୈତ୍ର ମାସର ମୀନ ସଂକ୍ରାନ୍ତିରୁ ଆରମ୍ଭ ହୋଇ ମହାବିଶୁବ ସଂକ୍ରାନ୍ତିରେ ଉଦ୍ଯାପିତ ହୋଇଥାଏ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
ଓଡ଼ିଶାରେ ଦଣ୍ଡନୃତ୍ୟ ଏକ ପ୍ରାଚୀନ ଧର୍ମୀୟ କୃଷିଭିତ୍ତିକ ଓ ପାରମ୍ପରିକ ଲୋକନୃତ୍ୟ। ଏହା ପ୍ରଥମେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇଥିବା ଲୋକମତ ରହିଛି, ପରେ ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରସାର ଲାଭ କରିଥିଲା। ଦଣ୍ଡନୃତ୍ୟ ଧର୍ମୀୟ ବିଶ୍ୱାସ ଶିବ ଓ ଶକ୍ତିଙ୍କ ଉପାସନାରୁ ସୃଷ୍ଟି ହୋଇଛି। ଏହି ନୃତ୍ୟ ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଜିଲ୍ଲାର ପ୍ରତ୍ୟେକ ସହର ଓ ଗ୍ରାମାଞ୍ଚଳରେ ଢୋଲ, ନିଶାନ, ମହୁରୀ ଓ ଘଣ୍ଟ ଘଣ୍ଟାର ଶବ୍ଦ ପ୍ରକମ୍ପିତ ହେଉଛି। ପୁରୋହିତଙ୍କଠାରୁ ଗଣାପୋଛା କରି ସମୟ ନିର୍ଘଣ୍ଟ ପରେ ପୂର୍ବଦିନର ସମୟ ଅନୁସାରେ ନିଶାଘାଟ ରାତ୍ରରେ ଉଷୁନାଧାନ ଗଜା ଅଗ୍ନି ଉତ୍ପାଦନ କାର୍ଯ୍ୟ ସମ୍ପାଦନ ହୋଇଥାଏ। ଦଣ୍ଡୁଆମାନେ ଶିବ ଏବଂ କାଳୀ ମନ୍ଦିରରୁ ଆଜ୍ଞାମଳ ଆଣିଥାନ୍ତି। ଅଗ୍ନି ସଂଯୋଗ, ପଇତା ଲାଗି, ହୋମ ଏବଂ ଫଳମୂଳ ଆଦି ପୂଜା ପରେ ଖାଲି ପାଦରେ ଚାଲି ଦଣ୍ଡଯାତ୍ରା ଆରମ୍ଭ କରନ୍ତି। ଏକ ସ୍ୱରରେ କଳା ରୁଦ୍ରମଣିଙ୍କୁ ସ୍କରଣ କରି ଦଣ୍ଡବିଧାନ ଓ ମାନସିକ ପୂରଣ କରନ୍ତି। ଏ ସମ୍ପର୍କରେ ଶ୍ରଦ୍ଧାଳୁ ସନାତନ ପାହାନ ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି,
54 ବର୍ଷ ହେଲାଣି ଆଜ୍ଞା, ଆମେ ପିଲାଦିନ ଠାରୁ ଏଇ ଦଣ୍ଡକାଳୀଙ୍କର ସେବା କରିଆସୁଛୁ। ଆଉ ଚୈତ୍ର ମାସ ହେଲେ ଆଜ୍ଞା ଆମେ ଦଣ୍ଡକାଳୀଙ୍କର ବାନା ସବୁ ଗାଁରେ ବୁଲେଇ ବୁଲେଇ ଭକ୍ତମାନଙ୍କର ମନବାଞ୍ଛା ପୂର୍ଣ୍ଣ କରୁଛନ୍ତି ଠାକୁର। ଆମେ ତାଙ୍କର ବି ସେବା କରୁଛୁ, ଦଣ୍ଡକାଳୀ ଆଉ ସକଳେଶ୍ୱରୀ। ସକଳେଶ୍ୱରୀ ବି ଆମ ସାଙ୍ଗରେ ଯାଉଛନ୍ତି, ତାଙ୍କୁ ଆମେ ଯାଇକିରି ତାଙ୍କର ଅନୁମତି ନେଇ ଆସୁଛୁ। ଆଜ୍ଞାମାଳ ଆସିଲା ପରେ ଆମେ ପଇତା ପକଉଛୁ, ତାପରେ ଆମର ଯାତ୍ରା ଆରମ୍ଭ ହେଉଛି। କରୁଛି ବନ୍ଦନା କାଳୀଙ୍କର ପାଦେ କୃପା କର ମୋର ଠାରେ କଳା ତନୁ ବହି କାଳୀ ମହାମାଇ ଗୋ ବିଜେ କରିବୁ ପ୍ରଭାରେ।
ପୌରାଣିକ ମତବାଦ ଅନୁସାରେ ସତ୍ୟ, ତ୍ରେତୟା, ଦ୍ୱାପର ଓ ବର୍ତ୍ତମାନ କଳିଯୁଗରେ ମଧ୍ୟ ଏହି ଦଣ୍ଡଯାତ୍ରା ପାଳନ ନେଇ ବିଶ୍ୱାସ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଦଣ୍ଡପର୍ବର ନାଚ ଚଢ଼େଇଆ ଚଢ଼େଇଆଣୀ ଓ ଢୋଲିଆ ନାଚ 21 ଦିନ ଧରି ଚାଲିବାର ପରମ୍ପରା ରହିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ସମ୍ବଲପୁରକୁ ବିଭିନ୍ନ ଆଇଟି କମ୍ପାନୀକୁ ଆଣିବା ଲାଗି ସରକାର ପ୍ରଚେଷ୍ଟା କରୁଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଫିସର ବିଶାଳ କୁମାର ଦେବ କହିଛନ୍ତି। ଆଜି ସମ୍ବଲପୁର ଗସ୍ତରେ ଯାଇ ଶ୍ରୀ କୁମାର ଆଇଟି ଓ ଇଲେକ୍ଟ୍ରୋନିକ୍ସ ପାର୍କ ପାଇଁ ପ୍ରସ୍ତାବିତ ଜାଗା ଦେଖିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି। 3 ଆଇଟି କମ୍ପାନୀ ସହ ସରକାର ଆଲୋଚନା କରିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ଗଜପତି ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ସମ୍ପର୍କିତ 2 ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନ୍ନାଗା ଉଦ୍ଘାଟନ କରିଛନ୍ତି। ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟାଳୟର ପତ୍ର ବିନିମୟ ଓ ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରର ସମସ୍ୟା ଓ ସମାଧାନ, ଇଂରାଜୀରୁ ଓଡ଼ିଆ ଚିଠା ଓ ଆଦେଶନାମା ଅନୁବାଦ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ମହେନ୍ଦ୍ର ବେଳାରେ ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି। ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଆସନ୍ତା ଆର୍ଥିକ ବର୍ଷ ପାଇଁ ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି କହିଲେ ପୁଲିସ୍ ଅତିରିକ୍ତ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଏବଂ ଗଞ୍ଜାମ କନ୍ଧମାଳ ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ଦଣ୍ଡଯାତ୍ରା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।